ପ୍ରଥମ ବଂଶାବଳୀ ଅଧ୍ୟାୟ ବାର ଯେଉଁ ସମୟରେ ଦାଉଦ କିଶ୍ର ପୁତ୍ର ସାଉଲଙ୍କର ଭୟରେ ଆପଣାକୁ ରୁଦ୍ଧ କରିଥିଲେ, ସେ ସମୟରେ ଏହି ଲୋକମାନେ ସିକ୍ଲଗ୍‌କୁ ତାଙ୍କ କତିକି ଆସିଥିଲେ। ସେମାନେ ଯୁଦ୍ଧରେ ତାଙ୍କର ସାହାଯ୍ୟକାରୀ ବୀରମାନଙ୍କ ମଧ୍ୟରେ ଗଣିତ ଥିଲେ। ସେମାନେ ଧନୁର୍ଦ୍ଧାରୀ ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ। ସେମାନେ ସାଉଲଙ୍କର ଜ୍ଞାତି ବିନ୍ୟାମିନୀୟ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ପ୍ରଧାନ ଅହିଏସର, ତହିଁ ଉତ୍ତାରେ ଜୋୟାସ, ଏମାନେ ଗିବିଆଥିୟ ସମାୟର ପୁତ୍ର ଅସ୍ମାବତ୍ର ପୁତ୍ର ଜିସିଏଲ ଓ ପେଲଟ ଓ ଅନାଥତୀୟ ବରାଖା ଓ ଜେହୁ, ପୁଣି ଗିବିଏନୀୟ ଜିସ୍ମୟ ସେ ତିରିଶ ଜଣଙ୍କ ମଧ୍ୟରେ ଗଣିତ ବୀର ଓ ତିରିଶ ଜଣଙ୍କ ଉପରେ ନିଯୁକ୍ତ ଆଉ ଜିରିମିୟ, ଜହସିଏଲ ଓ ଜୋହାନନ ଓ ଗଦେରାଥିୟ ଜୋସାବଦ, ଇଲିୟସୟ ଓ ଜିରେମୋତ ଓ ବାଲିଆ ଓ ସମରିୟ ଓ ହରୁଫିୟ, ସଫଟିୟ, କୋରୋହିୟ, ଇଲକାନା ଓ ଜିସିୟ ଓ ଅସ୍ରେଲ ଓ ଜୋଏସର ଓ ଜାସବିୟାମ ଆଉ ଗଦର ନିବାସୀ ଜିରୋହମର ପୁତ୍ର ଜୋଏଲା ଓ ସବଦିୟ। ଆଉ ଗାଦିଆମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ ସ୍ଥାନକୁ ଦାଉଦଙ୍କ କତିକି ଆସିଲେ। ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଷାଧାରୀ ଯୁଦ୍ଧାର୍ଥେ ଶିକ୍ଷିତ ଲୋକ। ସେମାନଙ୍କ ମୁଖ ସିଂହମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରଣତୁଲ୍ୟ ଦ୍ରୁତଗାମୀ। ପ୍ରଥମ ଏସର, ଦ୍ୱିତୀୟ ଓବୋଦିୟ, ତୃତୀୟ ଇଲିଆବ, ଚତୁର୍ଥ ମସମନା, ପଞ୍ଚମ ଜିରିମିୟ, ଷଷ୍ଠ ଅତୟ, ସପ୍ତମ ଇଲିଏଲ, ଅଷ୍ଟମ ଜୋହାନନ, ନବମ ଇଲସାବଦ, ଦଶମ ଜିରିମିୟ, ଏକାଦଶ ମଗବନୟ। ଗାଦର ଏହି ସନ୍ତାନମାନେ ସେନାପତି ଥିଲେ। ଏମାନଙ୍କ ମଧ୍ୟରେ ଯେଉଁ ଜଣ କ୍ଷୁଦ୍ର ସେ ଏକଶତ ଲୋକର ଓ ଯେ ମହାନ ସେ ଏକ ସହସ୍ର ଲୋକର ସମାନ ଥିଲା। ଏମାନେ ପ୍ରଥମ ମାସରେ ଜର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଛୁଳିବା ସମୟରେ ନଦୀ ପାର ହୋଇଯାଇଥିଲେ। ଆଉ ସେମାନେ ଉପତ୍ୟକା ସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। ଆହୁରି ବିନ୍ୟାମିନ ଓ ଜିହୁଦା ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗ ସ୍ଥାନକୁ ଦାଉଦଙ୍କ କତିକି ଆସିଲେ। ତହିଁରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, ଯେବେ ତୁମେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋ କତିକି ଆସିଥାଅ, ତେବେ ମୋହର ଅନ୍ତଃକରଣ ତୁମ୍ଭମାନଙ୍କଠାରେ ସଂଯୁକ୍ତ ହେବ। ମାତ୍ର ମୋ ହସ୍ତରେ କୌଣସି ଦୌରାତ୍ମ୍ୟ ନଥିଲେ ହେଁ, ଯେବେ ତୁମେମାନେ ମୋ ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ। ସେତେବେଳେ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଅମାଶୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତେ ସେ କହିଲା, ହେ ଦାଉଦ ଆମ୍ଭେମାନେ ତୁମ୍ଭର, ହେ ଯିଶୁର ପୁତ୍ର ଆମ୍ଭେମାନେ ତୁମ୍ଭର ପକ୍ଷ, ତୁମ୍ଭର ମଙ୍ଗଳ ହେଉ, ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ, କାରଣ ତୁମ୍ଭ ପରମେଶ୍ୱର ତୁମ୍ଭର ସାହାଯ୍ୟ କରନ୍ତି। ତେଣୁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନାଦଳ ଉପରେ ସେମାନଙ୍କୁ ସେନାପତି କଲେ। ଦାଉଦ ପଲେଷ୍ଟିୟମାନଙ୍କ ସହିତ ସାଉଲଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିବା ବେଳେ ମନୁଷ୍ୟମାନଙ୍କର କେତେକ ଲୋକ ମଧ୍ୟ ଦାଉଦଙ୍କର ପକ୍ଷ ହେଲେ, ମାତ୍ର ସେମାନଙ୍କ ଦେଇ ସେମାନଙ୍କର ସାହାଯ୍ୟ ନହିଲା, କାରଣ ପଲେଷ୍ଟିୟମାନଙ୍କ ଅଧିପତିମାନେ ମନ୍ତ୍ରଣା କରି ତାଙ୍କୁ ବିଦାୟ ଦେଇ କହିଲେ, ସେ ଆପଣା ପ୍ରଭୁ ସାଉଲଙ୍କର ପକ୍ଷ ହୋଇ ଆମ୍ଭମାନଙ୍କ ମସ୍ତକକୁ ସଙ୍କଟରେ ପକାଇବ। ଦାଉଦ ସିକ୍ଲଗ୍‌କୁ ଯିବାବେଳେ ମନସୀ ସମ୍ବନ୍ଧୀୟ ଅଦ୍ନହ ଓ ଜୋସାବଦ ଓ ଜିଦିଏଲ ଓ ମିଖାଏଲ ଓ ଜୋସାବଦ ଓ ଇଲିହୁ ଓ ସିଲଥୟ ଏହି ମନସୀବଂଶୀୟ ସହସ୍ରପତିମାନେ ତାଙ୍କର ପକ୍ଷ ହେଲେ। ଆଉ ସେମାନେ ଲୁଟକାରୀ ଦଳ ପ୍ରତିକୂଳରେ ଦାଉଦଙ୍କର ସାହାଯ୍ୟ କଲେ, କାରଣ ସେ ସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ। ଦିନକୁ ଦିନ ଲୋକମାନେ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆସିଲେ। ତହିଁରେ ପରମେଶ୍ୱରଙ୍କ ସୈନ୍ୟତୁଲ୍ୟ ମହାସୈନ୍ୟ ହେଲା। ସଦାପ୍ରଭୁଙ୍କ ବାକ୍ୟାନୁସାରେ ସାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ ଯେଉଁ ଲୋକମାନେ ହିବ୍ରୋନ୍‌କୁ ଦାଉଦଙ୍କ କତିକି ଆସିଥିଲେ ସେମାନଙ୍କର ସଂଖ୍ୟା ଏହି। ଜିହୁଦା ସନ୍ତାନଗଣ ମଧ୍ୟରୁ ଢାଲ ଓ ବର୍ଷାଧାରୀ ଯୁଦ୍ଧାର୍ଥେ ସସଜ 6,800 ଜଣ, ସିମିଅନ ସନ୍ତାନଗଣ ମଧ୍ୟରୁ ଯୁଦ୍ଧାର୍ଥେ ମହାବିକ୍ରମଶାଳୀ 7,100 ଜଣ, ଲେବି ସନ୍ତାନଗଣ ମଧ୍ୟରୁ 4,600 ଜଣ, ପୁଣି ଜିହୋଆଦା ହାରଣ ବଂଶର ଅଧ୍ୟକ୍ଷ ଥିଲା, ତାହା ସଙ୍ଗେ 3,700 ଲୋକ ଥିଲେ। ଆଉ ସାଦକ ଏକ ବିକ୍ରମଶାଳୀ ଯୁବାଲୋକ ଥିଲା ଓ ତାହାର ପିତୃବଂଶର 22 ଜଣ ସେନାପତି ଥିଲେ। ସାଉଲଙ୍କର ଜ୍ଞାତି ବିନ୍ୟାମିନ୍ ସନ୍ତାନଗଣ ମଧ୍ୟରୁ 3000 ଲୋକ, କାରଣ ସେ ସମୟ ପର୍ଯ୍ୟନ୍ତ ସେମାନଙ୍କର ଅଧିକାଂଶ ଲୋକ ସାଉଲଙ୍କ ବଂଶର ବଶତା ସ୍ୱୀକାର କଲେ। ଇଫ୍ରେମ୍ ସନ୍ତାନଗଣ ମଧ୍ୟରୁ 20,800 ଲୋକ, ଏମାନେ ମହାବିକ୍ରମଶାଳୀ ଓ ଆପଣା ଆପଣା ପିତୃବଂଶରେ ବିଖ୍ୟାତ ଲୋକ ଥିଲେ। ପୁଣି ମନସିର ଅର୍ଦ୍ଧବଂଶରୁ 18,000 ଲୋକ, ଏମାନେ ଦାଉଦଙ୍କୁ ରାଜା କରିବା ଲାଗି ଆସିବାକୁ ନାମରେ ନିର୍ଦ୍ଦିଷ୍ଟ ହୋଇଥିଲେ। ଆଉ ଇସାଖର ସନ୍ତାନଗଣ ମଧ୍ୟରୁ 200 ପ୍ରଧାନ ଲୋକ, ଏମାନେ କାଳଜ୍ଞ, ଇସ୍ରାଏଲ୍ର କି କର୍ତ୍ତବ୍ୟ ତାହା ଜାଣିଲେ। ଆଉ ସେମାନଙ୍କ ଭ୍ରାତା ସମସ୍ତେ ସେମାନଙ୍କ ଆଜ୍ଞାବହ ଥିଲେ। ସବୁଲୁନ୍ ମଧ୍ୟରୁ ସୈନ୍ୟ ଦଳରେ ଗମନଯୋଗ୍ୟ ଓ ସର୍ବପ୍ରକାର ଯୁଦ୍ଧାସ୍ତ୍ର ନେଇ ଯୁଦ୍ଧ ସଜାଇବାକୁ ସମର୍ଥ 50,000 ଲୋକ ଥିଲେ। ସେମାନେ ଯୁଦ୍ଧ ସଜାଇ ପାରିଲେ ଓ ଦୁଇମନା ନଥିଲେ। ପୁଣି ନପ୍ତାଲି ମଧ୍ୟରୁ 1,000 ସେନାପତି ଓ ସେମାନଙ୍କ ସଙ୍ଗେ ଢାଲ ଓ ବର୍ଷାଧାରୀ 37,000 ଲୋକ ଥିଲେ। ଆଉ ଦାନୀୟମାନଙ୍କ ମଧ୍ୟରୁ ଯୁଦ୍ଧ ସଜାଇବାକୁ ସମର୍ଥ 28,600 ଲୋକ ଥିଲେ। ଆସେର ମଧ୍ୟରୁ ସୈନ୍ୟ ଦଳରେ ଗମନଯୋଗ୍ୟ ଯୁଦ୍ଧ ସଜାଇବାକୁ ସମର୍ଥ 40,000 ଲୋକ। ଆଉ ଜର୍ଦ୍ଦନର ଅନ୍ୟ ପାରିସ୍ଥିତ ରୁବେନୀୟ ଓ ଗାଦ୍ୟ ଓ ମନସିର ଅର୍ଦ୍ଧବଂଶ ମଧ୍ୟରୁ ଯୁଦ୍ଧାର୍ଥେ ସର୍ବପ୍ରକାର ଅସ୍ତ୍ରଧାରୀ 1,20,000 ଲୋକ। ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ୍ ଉପରେ ରାଜା କରିବା ପାଇଁ ହିବ୍ରୋନ୍କୁ ଆସିଲେ। ମଧ୍ୟ ଇସ୍ରାଏଲ୍ର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ ହେଲେ। ଆଉ ସେମାନେ ଦାଉଦଙ୍କ ସଙ୍ଗେ 3 ଦିନ ଭୋଜନପାନ କରି ସେଠାରେ ରହିଲେ, କାରଣ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ନିମନ୍ତେ ଆୟୋଜନ କରିଥିଲେ। ଆହୁରି ଇସାଖର ଓ ସବୁଲୁନ୍ ଓ ନପ୍ତାଲି ପର୍ଯ୍ୟନ୍ତ ସେମାନଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଦ୍ଧବ ଓ ଉଷ୍ଟ୍ର ଓ ଖଚର ଓ ବଳଦ ପୃଷ୍ଠରେ ଖାଦ୍ୟଦ୍ରବ୍ୟ ଅର୍ଥାତ୍ ସୁଜିର ଦ୍ରବ୍ୟ, ଡିମ୍ବୁରୀ ଚକ୍ତି ଓ ଦ୍ରାକ୍ଷା ପେଣ୍ଡା ଓ ଦ୍ରାକ୍ଷାରସ ଓ ତୈଳ ଆଣିଲେ। ଆହୁରି ବଳଦ ଓ ମେଷ ବହୁଳ ରୂପେ ଆଣିଲେ, କାରଣ ଇସ୍ରାଏଲ୍ ମଧ୍ୟରେ ଆନନ୍ଦ ହେଲା।